ନିର୍ମଳ ଚନ୍ଦ୍ର ମଣ୍ଡଳ ଶରଦେବୀ ରାଜି ଦିଶେ ଯଥା ଦର୍ପ କଦର୍ପଣେ ଥିଲେ ମାଝି ଚାହିଁ କୁମର କାତର ଲେଖି ଆରମ୍ଭିଲା ବସି ବିନୟ ପତର ଜାନକୀ ବଲ୍ଲଭ ପଦ୍ମ ପାଦେ ଚିତ ଥାଉ ରାଜସୂତା ପ୍ରୀତି କଉ ଶଳାକୁ ଚିଟାଉ ଏବେ ମରୁ ଅଛି ଝୁରି ଦରିଦ୍ରର ତନ ପାଇ ହରାଇଲା ପରି ପ୍ରତି ଚକ୍ଷୁ ଯେଣୁ ହୋଇଛୁ ଅନ୍ତର ଦିଶୁ ନାହିଁ କାହିଁ ତହିଁ ଆନ ପ୍ରତିକାର ନୂଆ ଅନ୍ଧ ପ୍ରାୟ ହୋଇ ଅନୁକ୍ଷଣେ ଆକୁଳ ବଢ଼ୁଛି ପ୍ରାଣ ସହି ଥିଲେ ପାସେ ଅଛି ଏହା ଥିବୁ ଘେନି କେତେ ଦୂରେ ଚନ୍ଦ୍ର କେତେ ଦୂରେ କୁଦିନି ପ୍ରୀତି ଅଭେଦ ତାଙ୍କର ଯେତେ ଦୂରେ ଥିଲେ ଯେ ଯାହାର ସେ ତାର ଯେତେ ଦୂରେ ପତ୍ର ପଡ଼ିଥିଲେ ରେ ନ ବିନା ଚିହ୍ନା କିନୁ ହଇ ଆନେ ବୃକ୍ଷ ନାମ ବିନା ବନ୍ଧୁ ତେ ମନ୍ତ ମୁଁ ତୋର ସବୁଠାରେ ତୁ ଆଉଛି ସୁନ୍ଦରୀ କୟର ଜେଣେ ଅନାଇଲେ ଇନ୍ଦ୍ର ଜାଲ ପ୍ରାୟେ ଦିଶୁ ମୁକୁର ବିମ୍ବ ପରାୟେ ପାଶକୁ ନ ଆସୁ ଏଡ଼େ ହଟ କାହିଁ ପାଇଁ ମୋହ ଜାଣିବାରେ ମୁଁ ତ ଦୋଷ କରି ନାହିଁ ରବି କରନ ଛାଡ଼ିଲା ପରାୟେ ମେରୁକୁ ମୋ ମନନ ଛାଡ଼େ ତୋ ପୃଥୁଳ ଉରଜକୁ ଶିବେ ଆଶ୍ରେ କରି ବୃଷ ଘାସ ଗ୍ରାସ ପ୍ରାୟେ ତନ ଗଲା ମୋର କ୍ଲେଶ ତୋ ପ୍ରୀତିରେ ଦ୍ରବେ କାମ ବିଶିଖକୁ ସହି ବିଧୁଶିଳା ପ୍ରାୟ କହିଲା ମୋର